ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ ପାଇଁ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଜରୁରୀ କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆ। ଅପରେସନ ଅନ୍ୱେଷଣ 2, ଓଡ଼ିଶା ପୁଲିସ ପକ୍ଷରୁ 5451 ଜଣ ନିଖୋଜ ବ୍ୟକ୍ତି ଉଦ୍ଧାର ଏବଂ କର୍କଟ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କର୍କଟ ରୋଗ ଦିବସ। କେନ୍ଦ୍ର ସରକାର ବର୍ତ୍ତମାନ ମହିଳାଙ୍କ ନେତୃତ୍ୱରେ ବିକାଶକୁ ଗୁରୁତ୍ୱ ଦେଉଛନ୍ତି। 2047 ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ଘନ ଜରୁରୀ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଆଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ରାଷ୍ଟ୍ରପତି କହିଛନ୍ତି, ଶିକ୍ଷାର ବିକାଶ ହେଲେ ହିଁ ଦେଶର ବିକାଶ ହୋଇପାରିବ। ଶିକ୍ଷା ହେଉଛି ପ୍ରଗତିର ପୁଞ୍ଜି। କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାରେ ବହୁ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛନ୍ତି। ଆଦିବାସୀମାନଙ୍କ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯିବା ସହ ଅନେକ ଯୋଜନା ପ୍ରେରଣା କରାଯାଉଛି।
ମହିଳାମାନଙ୍କୁ ମଧ୍ୟ
ବିକଶିତ କରିବାକୁ ପଡ଼ିବ, ତାଙ୍କର ଆର୍ଥିକ ବିକାଶ କରିବାକୁ ପଡ଼ିବ, ତାଙ୍କୁ ମଧ୍ୟ ଯୋଗଦାନ କରିବାକୁ ପଡ଼ିବ, ସହଯୋଗ କରିବାକୁ ପଡ଼ିବ।
ତେଣୁ ମହିଳା ଏବଂ ପୁରୁଷ ଏବଂ ସମସ୍ତ ବର୍ଗ ଇନ୍କ୍ଲୁସିଭିଟିକୁ ଆଗକୁ ଆସିବାକୁ ପଡ଼ିବ।
ଭାରତର ଇତିହାସ ବହୁ ଗୌରବପୂର୍ଣ୍ଣ। ଇତିହାସର ସଂରକ୍ଷଣ ପାଇଁ ବିଭିନ୍ନ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହ ଅନୁସନ୍ଧାନକୁ ଗୁରୁତ୍ୱ ଦିଆଯାଉଛି। ଅନ୍ତ୍ୟୋଦୟର ଉତ୍ଥାନ ସମାଜର ଶେଷ ସ୍ତରର ବ୍ୟକ୍ତିଙ୍କ ପାଖରେ ବିକାଶ ପହଞ୍ଚିବା ସରକାରଙ୍କ ଲକ୍ଷ୍ୟ। ତେବେ ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଓ ସହଭାଗିତା ନିତ୍ୟାନ୍ତ ଆବଶ୍ୟକ। ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଉପଯୁକ୍ତ ତାରତମ୍ୟ ରହିଲେ ହିଁ ସରକାରୀ ଯୋଜନାର 100% ଲାଭ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି।
ଇତିହାସ ବେଶ ଗୌରବପୂର୍ଣ୍ଣ,
ତାର କଳା ସଂସ୍କୃତି ପରମ୍ପରା ହସ୍ତଶିଳ୍ପୀ ଆଦିରେ ସ୍ୱତନ୍ତ୍ରତା ମଧ୍ୟ ରହିଛି। ଏସବୁର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ପାଇଁ ଦେଶର ବିଭିନ୍ନ ସ୍ଥାନରେ ସଂଗ୍ରହାଳୟମାନ ପ୍ରତିଷ୍ଠା କରାଯାଉଛି। ଜାତୀୟ ସ୍ତରରେ ଜାତୀୟ ବା ଜାତୀୟ ଗ୍ରାମ ଉତ୍କର୍ଷ ଯୋଜନା ଜାରି ରହିଛି। ଏହା ମାଧ୍ୟମରେ ଦେଶର ଗ୍ରାମାଞ୍ଚଳର ସାମାଜିକ ଭିତ୍ତିଭୂମିର ଅଭାବକୁ ପୂରଣ କରିବା ଲକ୍ଷ୍ୟ ରହିଛି। ଆପଣମାନଙ୍କର ସହଯୋଗ ସହଭାଗିତା ବଳରେ ହିଁ ସରକାରୀ ଯୋଜନାର 100%
ରାଷ୍ଟ୍ରପତି ଆଜି ରାଇରଙ୍ଗପୁରଠାରେ ତୀରନ୍ଦାଜୀ କେନ୍ଦ୍ର, ଅବକାଶ ଗୃହ, ଆୟୁଷ ଚିକିତ୍ସାଳୟ ତଥା ଆୟୁର୍ବେଦ ମହାବିଦ୍ୟାଳୟ, ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ସହର ସୌନ୍ଦର୍ଯ୍ୟକରଣ ଏବଂ ଜଳ ନିଷ୍କାସନ ବ୍ୟବସ୍ଥାର ଉନ୍ନତିକରଣ, ସାଂସ୍କୃତିକ କେନ୍ଦ୍ର, ରାଇରଙ୍ଗପୁର ମହାବିଦ୍ୟାଳୟରେ 320 ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଷ୍ଟ୍ରପତି ଆଜି ସକାଳେ ପୁରୀସ୍ଥିତ ସ୍ୱେତଗଙ୍ଗାରେ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପରେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ରାଷ୍ଟ୍ରପତି ପୁରୀ ଗସ୍ତ ଶେଷ କରି ରାଇରଙ୍ଗପୁର ଏସ୍ଏସ୍ଡି ହାଇସ୍କୁଲ୍ର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତିକୁ ଉନ୍କୋଚନ କରିଥିଲେ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ 2-ଦିବସୀୟ ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆ ଆରମ୍ଭ ହେଉଛି। ଭାରତ ନେତ୍ର ପଦକ୍ଷେପ ଅଧୀନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଥିବା ସମ୍ମିଳନୀ ଡିଜିଟାଲ୍ ଏବଂ ଅର୍ଥନୈତିକ ଭବିଷ୍ୟତ ଗଠନ ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ବିଶାଲ କୁମାର ଦେବ କହିଛନ୍ତି। ଏଥିରେ 24 ଦେଶରୁ 1700 ଅଧିକ ପ୍ରତିନିଧି ଭାଗ ନେବେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ ପାଟନାଗଡ଼ ଓ ଖପ୍ରାଖୋଲ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। 42 ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମିତ ହେବାକୁ ଥିବା ବାର୍ଥେଲା ପଞ୍ଚାୟତର ବଜାର ନିୟନ୍ତ୍ରଣ ମଣ୍ଡିର ନୂତନ ଘର ଏବଂ ଖପ୍ରାଖୋଲ ବ୍ଲକରେ 16 କୋଟି 42 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ମିନି ଷ୍ଟାଡିୟମ୍ର ଶିଳାନ୍ୟାସ କରିଛନ୍ତି। ଶ୍ରୀ ସିଂହଦେଓ ପୁଲିସ୍ର 6 ଷ୍ଟାଫ୍ କ୍ୱାର୍ଟର ମଧ୍ୟ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ଦିନ ପ୍ରସାରିତ ହେବ। ଏହାକୁ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଚଳିତ ବର୍ଷର ଏହି ଭାବ ବିନିମୟ କାର୍ଯ୍ୟକ୍ରମ କୋଏମ୍ବାଟୁର, ଦେବମୋଗ୍ରା, ରାୟପୁର ଗୌହାଟୀ ଏବଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଓଡ଼ିଶା ପୁଲିସ୍ ପକ୍ଷରୁ ଅପରେସନ୍ ଅନ୍ୱେଷଣ 2 ଅଧୀନରେ 5451 ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପୁରୀ ଜିଲ୍ଲା ପୁଲିସ୍ ପକ୍ଷରୁ 613 ଜଣଙ୍କୁ ଉଦ୍ଧାର କରାଯାଇଛି। ନିଖୋଜ ଶିଶୁ ମହିଳାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପରିବାର ସହ ପୁନଃ ମିଳନ କରାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଗତ ମାସ 21 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ଅନ୍ୱେଷଣ 2 ଅଭିଯାନ ଆରମ୍ଭ କରାଯାଇଥିଲା। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଗସ୍ତ କରି ମତ୍ସ୍ୟ ସମ୍ପଦ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସଦସ୍ୟମାନେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମଧ୍ୟ ଚାରାରୋପଣ କରାଯାଇଛି। ମାଲକାନଗିରି ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଆଜି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ଙ୍କ ନିକଟରେ ଜଣେ ମାଓବାଦୀ ଅସ୍ତ୍ରଶସ୍ତ ସହ ଆତ୍ମସମର୍ପଣ କରିଛି। ମାଓବାଦୀ ଜଣକ ହେଲେ ସୁଖରାମ ମାର୍କାମ। ସେ ଗତ 2010 ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ। ଆତ୍ମସମର୍ପଣକାରୀ ମାଓବାଦୀଙ୍କ ନାମରେ ସରକାର 21 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନଗଣନା ପାଇଁ ଏକ ତାଲିମ ଓ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜନଗଣନା ପାଇଁ ହୋଇଥିବା ନୂତନ ବ୍ୟବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ଅନ୍ତର୍ଗତ ଅଁଳାପାଲି ଗ୍ରାମରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୁଣାକାରମାନେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇବା ନେଇ ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ରାଣୀସ୍ଥାଲସ୍ଥିତ ଜଗଦଲପୁର ଗ୍ରାମ ପଞ୍ଚାୟତ ସଭାଗୃହଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଶ୍ରମ ଅଧିକାରୀ ଯୋଗଦେଇ ଜନସାଧାରଣ କିଭଳି ବିଚାରାଧୀନ ଥିବା ମାମଲାଗୁଡ଼ିକର ସରଳ ଓ ସହଜରେ ସମାଧାନ ହୋଇପାରିବ ସେ ନେଇ ପରାମର୍ଶ ଦେଇଥିଲେ। ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ 92ତମ ଶ୍ରାଦ୍ଧବାର୍ଷିକୀକୁ ଜାତୀୟ ତ୍ୟାଗ ଦିବସ ଭାବେ କଟକସ୍ଥିତ ଗୋରାକବରଠାରେ ପାଳନ କରାଯାଇଛି। ଗୋରାକବରଠାରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ନୟାଗଡ଼ରେ ଜିଲ୍ଲାସ୍ତରୀୟ ପିଏମ୍ସି ଉତ୍ସବ ଉଦ୍ଯାପିତ ହୋଇଯାଇଛି। ନୟାଗଡ଼ ପିଏମ୍ସି ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଶା ବିଧାନସଭାର ବାଚସ୍କତି ସୁରମା ପାଢ଼ୀ ଯୋଗ ଦେଇଥିଲେ। ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ସହ ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତା ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ପିଏମ୍ସି ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗଦେଇ ଜିଲ୍ଲାର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ମହେନ୍ଦ୍ର କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କର୍କଟ ରୋଗର କାରଣ ଏବଂ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଅନନ୍ୟତାରେ ଏକତା। 2000 ଫେବୃୟାରୀ 4 ତାରିଖରେ ପ୍ୟାରିସ୍ଠାରେ ପ୍ରଥମ ଥର ପାଇଁ ବିଶ୍ୱ କର୍କଟ ରୋଗ ଦିବସ ପାଳନ କରାଯାଇଥିଲା। ବିଶେଷଜ୍ଞଙ୍କ ମତରେ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ ସମ୍ଭବ। ବ୍ୟକ୍ତିଗତ ଏବଂ ସାମୁହିକ ସ୍ତରରେ ପ୍ରୟାସ ଜାରି ରଖି କର୍କଟ ମୁକ୍ତ ଭବିଷ୍ୟତ ଗଠନ ଜରୁରୀ ହୋଇପଡ଼ିଛି। କର୍କଟ ରୋଗର ନିରାକରଣ ଏବଂ ସଚେତନତା ସମ୍ପର୍କରେ ଡକ୍ଟର କୀର୍ତ୍ତି ଅନୁରାଗ ଆକାଶବାଣୀ କଟକକୁ କହିଛନ୍ତି,
ଆମେ ଯେତିକି ଡରୁଛୁ କୋଭିଡକୁ, ଯେତିକି ଡରୁଛୁ ଯେ ଆମ ଜୀବନରେ HIV ଏଡ୍ସ ହେଇଯିବ, ସେତିକି ଡର ଆମକୁ କ୍ୟାନ୍ସରର ବି ଥିବା ଦରକାର। ଆମେ ଆମ ଲାଇଫ୍ ଷ୍ଟାଇଲ୍ ଚେଞ୍ଜ ନିହାତି ଭାବରେ ଷ୍ଟାର୍ଟ କରିବା, ଆଉ ଆମେ ଆମ ନିଜକୁ ପ୍ରତିଜ୍ଞା କରିବା ଯେ ଆମେ ବାକି ଲୋକଙ୍କୁ ଯେତିକି ରେସ୍ପେକ୍ଟ ଦଉଛୁ, ଦେଶ ପାଇଁ ଯେତିକି ପ୍ରୀତି ଦେଖୁଛୁ, ନିଜ ଶରୀର ପାଇଁ ବି ସେତିକି ପ୍ରୀତି ଦେଖେଇଲେ ଆମର କ୍ୟାନ୍ସର ହେବାର ସମ୍ଭାବନା ଆଉ କ୍ୟାନ୍ସର ପୀଡ଼ିତ ଲୋକଙ୍କୁ ସାହାଯ୍ୟ କରିକିନା ତାଙ୍କୁ ବି ଏଇ ଦଲଦଲରୁ ବାହାର କରିବାର ଚାନ୍ସେସ୍ ଭଲ ହେଇଯିବ। ତ ନିହାତି ଭାବରେ ମୁଁ ସମସ୍ତଙ୍କୁ କହିବି that united by unique ରହିବା ଦରକାର।
ବିଶ୍ୱ କର୍କଟ ଦିବସ ଅବସରରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ସରସରା ହାଇସ୍କୁଲ ପଡ଼ିଆରେ ଚାଲିଥିବା ବାବା କପ୍ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚ୍ରେ ଭଞ୍ଜନଗର ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭଞ୍ଜନଗର ଦଳ 3-0 ଗୋଲ୍ରେ ବିଜୟୀ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିକଶିତ ଭାରତ ଗଠନ ପାଇଁ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ଜରୁରୀ କହିଲେ ରାଷ୍ଟ୍ରପତି। ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କଲେ ଶୁଭାରମ୍ଭ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବ୍ଲାକ୍ ସ୍ୱାନ୍ ସମିଟ୍ ଇଣ୍ଡିଆ। ଅପରେସନ୍ ଅନ୍ୱେଷଣ 2 ଓଡ଼ିଶା ପୁଲିସ୍ ପକ୍ଷରୁ 5451 ଜଣ ନିଖୋଜ ବ୍ୟକ୍ତି ଉଦ୍ଧାର ଏବଂ କର୍କଟ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କର୍କଟ ରୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। Thank you.